ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଯୁବବର୍ଗଙ୍କୁ ବଣ୍ଟନ କରାଯାଉଥିବା ନିଯୁକ୍ତିପତ୍ର ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର ବୋଲି କହିଲେ ପ୍ରଧାନମନ୍ତ୍ରୀ. ନିଯୁକ୍ତି ମେଳାରେ 61,000 ଅଧିକ ନବନିଯୁକ୍ତଙ୍କୁ ବଣ୍ଟନ କଲେ ନିଯୁକ୍ତିପତ୍ର. ଦେଶର ବୟନଶିଳ୍ପ କ୍ଷେତ୍ର 16,00,000 କୋଟି ଟଙ୍କାରେ ପହଞ୍ଚିଛି କହିଲେ ବୟନଶିଳ୍ପ ମନ୍ତ୍ରୀ. ସମାଜରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଜାତୀୟ କନ୍ୟା ଦିବସ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସରକାର ପ୍ରୟାସ ଜାରି ରଖିଛନ୍ତି. ନୂଆଦିଲ୍ଲୀର ଆଭାସୀ ମାଧ୍ୟମରେ 18ତମ ଜାତୀୟ ରୋଜଗାର ମେଳାକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବବର୍ଗଙ୍କ ପାଇଁ ନୂତନ ମାର୍ଗ ଉନ୍କକ୍ତ କରିବା ଲକ୍ଷ୍ୟ ନେଇ ଭାରତ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି. ଦେଶର ଅର୍ଥନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଜିଡିପି ଦ୍ୱିଗୁଣିତ ହୋଇଛି. 100ରୁ ଅଧିକ ଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଛନ୍ତି. 2014 ତୁଳନାରେ ଏ କ୍ଷେତ୍ରରେ 2.5 ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
आज भारत सरकार अनेक देशों से ट्रेड और मोबिलिटी एग्रीमेंट कर रही है। ये ट्रेड एग्रीमेंट भारत के युवाओं के लिए अनेकों नए अवसर लेकर आ रहे हैं। बीते समय में भारत ने आधुनिक इंफ्रास्ट्रक्चर के लिए अभूतपूर्व निवेश किया है। इससे कंस्ट्रक्शन से जुड़े हर सेक्टर में रोजगार बहुत बढ़े हैं।
January 24 ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ଭିଧାନ ଜନଗଣ ମନକୁ ଜାତୀୟ ସଙ୍ଗୀତ ଏବଂ ବନ୍ଦେ ମାତରମ୍‌କୁ ଜାତୀୟ ଗୀତ ଭାବେ ମାନ୍ୟତା ପ୍ରଦାନ କରିଥିଲା। ଦେଶରେ ରୋଜଗାର ମେଳା ଏବେ ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଏହି ମେଳାରେ ବଣ୍ଟନ କରାଯାଉଥିବା ନିଯୁକ୍ତିପତ୍ର ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୁବବର୍ଗଙ୍କୁ ଅନୁପ୍ରାଣିତ କରିବା ନେଇ ଏହା ଏକ ସଂକଳ୍ପପତ୍ର ବୋଲି ଶ୍ରୀ ମୋଦି କହିଛନ୍ତି।
25 जनवरी को राष्ट्रीय मतदाता दिवस है, फिर उसके बाद 26 जनवरी को गणतंत्र दिवस है। आज का दिन भी विशेष है। आज के ही दिन हमारे संविधान ने जन गण मन को राष्ट्रीय गान और वंदे मातरम को राष्ट्रीय गीत के रूप में अपनाया था।
ଦେଶର 45 ସ୍ଥାନରେ ଆଜି 18 ରୋଜଗାର ମେଳା ଆୟୋଜିତ ହୋଇଛି। ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 61,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର ବୟନଶିଳ୍ପ କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ପୋଷାକ ମେଳା IIGF ର 74ତମ ସଂସ୍କରଣ ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ବୟନଶିଳ୍ପ କ୍ଷେତ୍ର ସର୍ବବୃହତ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ମଧ୍ୟରୁ ଅନ୍ୟତମ। ବୟନଶିଳ୍ପ କ୍ଷେତ୍ର 8,40,000 କୋଟି ଟଙ୍କାରୁ ବୃଦ୍ଧି ପାଇ 16,00,000 କୋଟି ଟଙ୍କାରେ ପହଞ୍ଚିଛି। ଶ୍ରୀ ସିଂ କହିଛନ୍ତି, ଗତବର୍ଷ ଘରୋଇ ବଜାର କ୍ଷେତ୍ର ମଧ୍ୟ 6,00,000 କୋଟିରୁ 13,00,000 କୋଟି ଟଙ୍କାରେ ପହଞ୍ଚିଛି। କୋଭିଡ୍ ମହାମାରୀ ପରଠାରୁ ଦେଶରେ ରପ୍ତାନୀ କ୍ଷେତ୍ର 25%ରୁ ଅଧିକ ବୃଦ୍ଧି ପାଇଥିବା ଶ୍ରୀ ସିଂ କହିଛନ୍ତି। ଏହି ସମ୍ମିଳନୀ ଅନ୍ତର୍ଜାତୀୟ ପୋଷାକ କ୍ରେତା ଏବଂ ଦେଶର ବୟନଶିଳ୍ପ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପାଲଟିଛି। ଏ କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବା ସହିତ ଭାରତ ଅନ୍ତର୍ଜାତୀୟ ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ସମାଜରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। କନ୍ୟା ସନ୍ତାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ବିକାଶ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସୁଯୋଗକୁ ବ୍ୟାପକ କରିବା ଏବଂ ଏହି ସମ୍ପର୍କିତ ଏକ ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ଏହି ଦିବସ ଆହ୍ୱାନ ଦେଇଥାଏ। 2015 January 22 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟା ସନ୍ତାନଙ୍କ ଅଧିକାର ଏବଂ ସଶକ୍ତ କରିବା ଲକ୍ଷ୍ୟ ନେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। ସମାଜରେ କନ୍ୟାଭ୍ରୂଣ ହତ୍ୟା, ବାଲ୍ୟ ବିବାହ ଏବଂ ଲିଙ୍ଗଗତ ବୈଷମ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ଏହି ଅଭିଯାନ ବେଶ ସାଫଲ୍ୟ ସାବ୍ୟସ୍ତ ହୋଇଛି। 2008 ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଥମେ ଜାତୀୟ କନ୍ୟା ଦିବସ ପାଳନ କରାଯାଇଥିଲା। ଏହି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶ ନିର୍ମାଣରେ କନ୍ୟା ସନ୍ତାନ ଏକ ଅମୂଲ୍ୟ ଶକ୍ତିକୁ ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଗତିକୁ ତ୍ୱରାନ୍ୱିତ କରୁଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଭାରତୀୟ ସମାଜର ପ୍ରତିଥଦଶା ନାରୀଙ୍କର ଉଦାହରଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ସରକାର ନାରୀ କୈନ୍ଦ୍ରିକ ବିକାଶକୁ ଜାତୀୟ ପ୍ରଗତି ମାର୍ଗରେ ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ର 130ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତରଣ ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଦେଶର ଯୁବବର୍ଗ ଏଥିପ୍ରତି ସତର୍କ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ଶିବିରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି କ୍ୟାଡେଟ୍କୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ଶୃଙ୍ଖଳା, ଦେଶପ୍ରେମ ଏବଂ ଯୁବକଙ୍କ ମଧ୍ୟରେ ଏକାଗ୍ରତା ଦୃଢ଼ କରିବାରେ ଏନ୍ସିସି ଏକ ବଡ଼ ମଞ୍ଚ ପ୍ରଦାନ କରୁଛି। ସଶସ୍ତ ବାହିନୀ ଅତ୍ୟନ୍ତ ଧୈର୍ଯ୍ୟ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ ଅପରେସନ୍ ସିନ୍ଦୁର ପଦକ୍ଷେପ ବେଳେ ପାକିସ୍ତାନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଥିଲା। ଶ୍ରୀ ସିଂହ କହିଛନ୍ତି, ଏନ୍ସିସି କ୍ୟାଡେଟ୍ଙ୍କ ମଧ୍ୟରେ ରହିଥିବା ଶୃଙ୍ଖଳା ଏବଂ ଦେଶ ପ୍ରତି ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶକ୍ତିଶାଳୀ କରିଥାଏ। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଏନ୍ସିସି କ୍ୟାଡେଟ୍ଙ୍କ ଏଭଳି ଦୃଢ଼ତା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି। ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ସହଯୋଗ ଭିତ୍ତିକ ସାମାଜିକ ସୁରକ୍ଷା ଚୁକ୍ତିନାମା ନେଇ ନୂଆଦିଲ୍ଲୀରେ ଆଲୋଚନା ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ଏକ ପାରସ୍କରିକ ଲାଭଦାୟକ ଚୁକ୍ତିନାମାରେ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶର ନିଯୁକ୍ତି କ୍ଷେତ୍ର ଏବଂ ପ୍ରତିଭାଙ୍କୁ ଏହା ସୁଫଳ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଗତ 21 ଏବଂ 22 ତାରିଖରେ ଅନୁଷ୍ଠିତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିଏସ୍ ଗଙ୍ଗାଧର ଏବଂ ବ୍ରିଟେନ୍ର ଜାତୀୟ ବୀମାନୀତି ଉପନିର୍ଦ୍ଦେଶକ ଏଡମଣ୍ଡ ହେୟାର ନେତୃତ୍ୱ ନେଇଥିଲେ। ଭାରତରେ କାର୍ଯ୍ୟକାରୀ ହେଉଥିବା ନୂତନ ସ୍କିଲ୍ ଆକ୍ସିଲେରେଟର ପଦକ୍ଷେପ ବିଶ୍ୱସ୍ତରୀୟ ନେଟୱର୍କକୁ ମଜବୁତ କରିଛି ବୋଲି ବିଶ୍ୱ ଅର୍ଥନୈତିକ ଫୋରମରେ ଘୋଷଣା କରାଯାଇଛି। 45 ଦେଶର ଜାତୀୟ ଆକ୍ସିଲେରେଟର ପ୍ରାୟ 15 ନିୟୁତ ଲୋକଙ୍କୁ ସହଯୋଗ ପ୍ରଦାନ କରୁଛି। ସ୍ୱିଜରଲ୍ୟାଣ୍ଡର ଡାଭୋର୍ସ କ୍ଲଷ୍ଟରଠାରେ ଆୟୋଜିତ 56ତମ ବାର୍ଷିକ ବୈଠକର ଉଦ୍ଯାପନୀ ସମାରୋହରେ ଫୋରମ ପକ୍ଷରୁ ଭାରତର ନୂତନ ସ୍କିଲ୍ ଆକ୍ସିଲେରେଟର ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏଭଳି ପଦକ୍ଷେପ ଅର୍ଥନୈତିକ ବିକାଶ ଉପରେ କେନ୍ଦ୍ରୀଭୂତ ହେବା ସହ ମାନବ ସମ୍ଭଳର ଉପଯୋଗ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ କ୍ଷେତ୍ର, ସ୍ଥାୟିତ୍ୱ, ବାଣିଜ୍ୟ, ବୃତ୍ତିଗତ ତଥା ବ୍ୟବସାୟିକ ମୌଳିକତାକୁ ସମନ୍ୱିତ କରିପାରିଛି। ବିଶ୍ୱବ୍ୟାପୀ 850 ନିୟୁତରୁ ଅଧିକ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ଫୋରମ ସୂଚନା ପ୍ରଦାନ କରିଛି। ଏଭଳି ପଦକ୍ଷେପର ଅଂଶସ୍ୱରୂପ 25ରୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ କମ୍ପାନୀ 120 ନିୟୁତ କର୍ମଚାରୀଙ୍କୁ କୃତ୍ରିମ ବୁଦ୍ଧିମତା ଉପକରଣ, ଦକ୍ଷତା ବିକାଶ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବାକୁ ସହମତି ପ୍ରଦାନ କରିଥିବା ଫୋରମ କହିଛି। ବାଂଲାଦେଶର ଜମାତ ଏ ଇସ୍ଲାମିକ ଜାତୀୟ ସୁରକ୍ଷା ପାଇଁ ଏକ ବିପଦ ବୋଲି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପିର ମହାସଚିବ ମିର୍ଜା ଫକରୁଲ ଆଶଙ୍କା ପ୍ରକାଶ କରିଛନ୍ତି। ଠାକୁରଗାଁଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଫକରୁଲ କହିଛନ୍ତି, ବାଂଲାଦେଶ ଗଠନ ଇଚ୍ଛା କରୁନଥିବା ଶକ୍ତିଙ୍କ ହାତରେ ଦେଶ କଦାପି ସୁରକ୍ଷିତ ରହିବ ନାହିଁ। ମୁକ୍ତିଯୁଦ୍ଧ ସମୟରେ ଜମାତ ଏ ଇସ୍ଲାମୀ ବାଂଲାଦେଶକୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଆସନ୍ତା ନିର୍ବାଚନରେ ସଠିକ୍ ନିଷ୍ପତ୍ତି ନେବାକୁ ସେ ଭୋଟଦାତାଙ୍କୁ ଆହ୍ୱାନ ଦେଇଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଅଙ୍କ ତାଲିକାର ଶୀର୍ଷରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚତୁର୍ଥ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ସନ୍ଧ୍ୟାରେ ଭଦୋଦରାଠାରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବତନ ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନେତୃତ୍ୱ ନେଉଥିବା ସ୍କୃତି ମନ୍ଧାନା ଦଳର ଆଜି କ୍ରମାଗତ 6ଷ୍ଠ ବିଜୟ ହାସଲ କରିବା ଲାଗି ଉଦ୍ୟମ କରିବେ। ଯୁବବର୍ଗଙ୍କୁ ବଣ୍ଟନ କରାଯାଉଥିବା ନିଯୁକ୍ତିପତ୍ର ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର ବୋଲି କହିଲେ ପ୍ରଧାନମନ୍ତ୍ରୀ। ନିଯୁକ୍ତି ମେଳାରେ 61,000 ଅଧିକ ନବନିଯୁକ୍ତଙ୍କୁ ବଣ୍ଟନ କଲେ ନିଯୁକ୍ତିପତ୍ର। ଦେଶର ବୟନଶିଳ୍ପ କ୍ଷେତ୍ର 16,00,000 କୋଟି ଟଙ୍କାରେ ପହଞ୍ଚିଛି କହିଲେ ବୟନଶିଳ୍ପ ମନ୍ତ୍ରୀ। ସମାଜରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଜାତୀୟ କନ୍ୟା ଦିବସ ଏବଂ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।